आकाशवाणी सम्बलपुर आंचलिक खबर पढ़ुछन तापस रंजन साहू। जुहा पहला मुख्य खबर। नुआ सरकार अनुसूचित जाति और जनजाति लोकर सर्वांगीन उन्नति लागि काम करुछे कहले मुख्यमंत्री मोहन चरण माझी। हर घर त्रिरंगा अभियान थी सामिल हेबारके देशवासीको निवेदन करिछन् गृहमंत्री अमित शाह। हीराकुद डैम लागि अधिग्रहित हेकरी व्यवहार नाइ हेउथबार जमीके राजस्व विभाग के फेराबार प्रक्रिया हबा मूल। पुरी श्रीमंदिर न हेला महापुरुषमानकर चिता लागि नीति। और आज पालित हेउछे ओडिया सांबादिकता दिवस। नुआ सरकार अनुसूचित जाति और अनुसूचित जनजाति लोकर सर्वांगीन उन्नति लागि काम करुछे बोली मुख्यमंत्री मोहन चरण माझी कहिछन। आज भुवनेश्वर न भारतीय जनता पार्टी अनुसूचित जनजाति मोर्चा तरफ नुआकर निर्वाचित होइतिबार विधायक और सांसद मानकर संवर्धना समारोह थी मुख्य अतिथि भाव जोग देकरी से कहिछन जे अनुसूचित जाति और अनुसूचित जनजाति वर्गर लोके सामाजिक और आर्थिक क्षेत्र थी समानता नाइ पाइपारि हेथिलागि सेमानको सशक्त करबारटा आमर लक्ष्य हेबार कथा बोली मुख्यमंत्री श्री माझी कहिछन। समारोहती केन्द्र आदिवासी कल्याण मंत्री जुएल ओराम भारतीय जनता पार्टी राज्य सभापति मनमोहन सामल आर जनजाति मोर्चार राज्य सभापति आर मंत्री नित्यानंद गण्ड उपस्थित थिले। मुख्यमंत्री मोहन चरण माझी आवाकाल भुवनेश्वर यूनिट पांच न थिबार मुख्यमंत्री अभियोग प्रकोष्ठ न लुक्कर अभियोग सुनबे बोली साधारण प्रशासन और साधारण अभियोग विभाग तरफ सूचना दिया जाइछि। सूचना अनुसार अभियोग सुनानी लागि आवाकाल सकाल आठ नु मैदान बार बजे तक पंजीकरण करा लुके सेनके पहुंचकर निजर अभियोग पंजीकरण करे। हर घर त्रिरंगा अभियान थी आएबा नौ नु पंद्रह तारीख तक निजर घरे त्रिरंगा पतका उड़ाबार के गृहमंत्री अमित शाह देशवासी को निवेदन करिछन। सामाजिक गणमाध्यम जरिए से कहिछन जे प्रधानमंत्री नरेन्द्र मोदी हर घर त्रिरंगा अभियान गला दुई बछरे गोटे जातीय आंदोलन हो पारिछे आउ देशर कुना कुना थी फी भारतीयंकर भितरे एकता के जाग्रत करिछे। निजर घरे उड़ेथिबार त्रिरंगा सांगे सेल्फी नेकरि हर घर त्रिरंगा वेबसाइट हर घर त्रिरंगा डट कम थी अपलोड करबारके गृहमंत्री श्री शाह देशवासी को निवेदन करिछन। हीराकुद डैम तैयार हेबार समयथि अधिग्रहित हेकरि व्यवहार नाइ हेउथिबार जमीके राजस्व विभाग के फिराबार प्रक्रिया मूल हेबा आर एटा गरीब कल्याण योजना थी गरीब मानकु घर डीह आकार बंटा जिबा बोली राजस्व और विपर्यय परिचालना मंत्री सुरेश पुजारी कहिछन। आज अशोक निवासन जलसंपद विभाग और संबलपुर और झारसुगुड़ा जिला प्रशासन वरिष्ठ अधिकारी संगे गोटे समीक्षा बैठक करी मंत्री श्री पुजारी हीराकुद डैम के वर्ज्य वस्तु छाड़ुथिबार कंपानी मानकर उपरे कार्यानुष्ठान करबार लागि अधिकारी मानकु निर्देश देइछन। इतार संगे हीराकुद जलभंडार 632 फुट नु 634 फुट भितरे थिबार चास जमीर पट्टा देबार प्रक्रिया जारी रहिछे बोलकरि से कहिछन।
बन्या जलर जो प्रभाव हीराकुद बन्धर भूमिका उपर मुण्डर समस्या तल मुण्डर समस्या एवं बन्ध पछकु नदी में सम्बलपुर बजारनगर झारसुगुड़ा एपटे कुम्भावना तीन टा चार जिले जो समस्या से समस्या को किमती आहरी भल भाव मुकबिला से सबूर कौन किमी स्थायी समाधान हो पार एवं आधुनिक कारीगरी कौशल को कमिटी व्यवहार करके आम ये बन्या समस्या को आहरी सफलता सहित सामना करसबूपी आज विभाग को निर्देश
समीक्षा बैठक थी हीराकुद जलभंडार जल परिचालना और बन्या नियंत्रण सम्बलपुर सहर स्लुईस गेट और पंपिंग स्टेशन मान स्थिति बाबदे भी आलोचना कर। राज्य बेआईन भाव चलुथिबार गाड़ी मानकर उपरे मोटर जान आईन अनुसार कार्यानुष्ठान हेबा बोली राज्य परिवहन प्राधिकरण तरफ कहुआई। सूचना अनुसार हेथिलागि सारा राज्य स्वतंत्र दल गठन करी अभियान हेबा टिकस जमा नाइ करिथिबार गाड़ी मालिक मानके थरके बकेया टिकस जमा करी जरिमानन पूरा छाड़ पाइबार लाभ नेबारके विभाग तरफ कहुआई। सेन्ता गाड़ी बीमा टंका भिल बिना जरिमाना थी थरके जमा करबार के गाड़ी मालिक मानकु परामर्श दिया जाइछे। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିରନୁ ଆଜି ଶ୍ରାବଣ ମାସର ଉଆଁସ ତିଥି ଥି ଶ୍ରୀଜୀଉମାନଙ୍କର ଚିତା ଲାଗି ନୀତି ହୋଇଯାଇଛି। ଦୈତାପତି ସେବକମାନେ ଶ୍ରୀମନ୍ଦିରର ପ୍ରଥମ ଭୋଗ ମଣ୍ଡପ ଉତରୁ ଭଣ୍ଡାର ଘରେ ରଖାଯାଇଥିବା ରତ୍ନ ଚିତା ଆଣିକରି ଶ୍ରୀବିଗ୍ରହମାନଙ୍କର ଶ୍ରୀମସ୍ତକନୁ ଲାଗି କରିଥିଲେ। ତାର ଉତରୁ ମହାପୁରୁମାନଙ୍କର ମହାସ୍ନାନ ବେଶ ଆର୍ ସନ୍ଧ୍ୟା ଆଳତି ନୀତି ହୋଇଥିଲା। ଜେଠ ପୁନି ତିଥିତି ମହାପୁରୁମାନଙ୍କର ସ୍ନାନ ମଣ୍ଡପକେ ଯିବାର ବେଳେ ସେବକମାନେ ଶ୍ରୀମସ୍ତକନୁ ଚିତା ବାହାର କରିଥିସନ୍ ଆର୍ ଶ୍ରାବଣ ଉଆଁସ ଦିନ ମହାପୁରୁମାନଙ୍କୁ ଫେର୍ ଚିତା ଲାଗି କରାଯାଇଥିସି। ଚିତାଲାଗି ନୀତିର ଲାଗି ଆଜି ଦ୍ୱିପହର 2 ବଜୁ ସଞ୍ଜର 6 ବଜା ତକ ମନ୍ଦିରନୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। 1866 ମସିହାର ଆଜି ଦିନେ ବାହାରିଥିଲା ଓଡ଼ିଶାର ପହଲା ସମ୍ଭାଦପତ୍ର ଉତ୍କଳ ଦୀପିକା। ଓଡ଼ିଶାର ଜନଜୀବନକେ ବାଟ କଢ଼େଇଥିବାର ଉତ୍କଳ ଦୀପିକାର ଅବଦାନକେ ସୋର କରିକରି ଆଜିର ଦିନକେ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ଜରିଏ ସବୁ ସାମ୍ବାଦିକ ଭାଇ ବହିନମାନଙ୍କୁ ଶୁଭେଚ୍ଛା ଆର୍ ଅଭିନନ୍ଦନ ଜଣାବାର ସଙ୍ଗେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣତନ୍ତ୍ରର ମୂଲ୍ୟବୋଧକେ ବଜାୟ ରଖିଥିବାର୍ଥି ସାମ୍ବାଦିକମାନଙ୍କର ଅବଦାନ ଅତୁଳନୀୟ ବୋଲି କହିଛନ୍। ସେନ୍ତା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ସାମ୍ବାଦିକତା ଦିବସ ଅବସରରେ ଶୁଭେଚ୍ଛା ଜଣାବାର ସଙ୍ଗେ ଓଡ଼ିଆ ଭାଷା ସାହିତ୍ୟ ଅସ୍ମିତାର ସୁରକ୍ଷା ପ୍ରଚାର ପ୍ରସାର ଆର୍ ସାମାଜିକ ରାଜନୈତିକ ପ୍ରସଙ୍ଗ ବାଗି ଭିନ୍ ଭିନ୍ କ୍ଷେତ୍ରନୁ ସମ୍ଭାଦପତ୍ରର ଭୂମିକା ସବୁବେଳେ ସ୍ୱତନ୍ତ୍ର ଆଏ ବୋଲିକରି କହିଛନ୍। ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଭିଲ୍ ଓଡ଼ିଆ ସାମ୍ବାଦିକତା ଦିବସ ଅବସରରେ ରାଜ୍ୟର ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ଭାରତୀୟ ପେସାଦାର ସାମ୍ବାଦିକ ମହାସଂଘ ଆର୍ ଉତ୍କଳ ସାମ୍ବାଦିକ ସଂଘ ସାଙ୍ଗେ ଅନୁବନ୍ଧିତ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ ତରଫୁ ଆଜି ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଇଛି। ସାମ୍ବାଦିକ ଭବନରୁ ସଂଘର ସଭାପତି ସୁଭାଷ ଚନ୍ଦ୍ର ପାଣିଗ୍ରାହୀଙ୍କର ଅଧ୍ୟକ୍ଷତା ହୋଇଥିବା ସଭାତି ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା ମୁଖ୍ୟ ଅତିଥି ଆର୍ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ସନ୍ତୋଷ କୁମାର ମଲ୍ଲିକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ପ୍ୟାରିସ୍ ଅଲମ୍ପିକ୍ର ସେମିଫାଇନାଲ୍ରୁ ପହଞ୍ଚିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ପୁରୁଷ ହକି ଦଳକେ ସାମାଜିକ ଗଣମାଧ୍ୟମ ଜରିଆରେ ଶୁଭେଚ୍ଛା ଜଣାଇଛନ୍। ଭାରତୀୟ ପୁରୁଷ ହକି ଦଳର ବିଜୟ ଯାତ୍ରା ଆଗକେ ଜାରି ରହୁ ବୋଲି ଜଗନ୍ନାଥ ମହାପ୍ରଭୁଙ୍କଠାରେ ପ୍ରାର୍ଥନା କରୁଛନ୍ ବୋଲିକରି ମୁଖ୍ୟମନ୍ତ୍ରୀ ତାଙ୍କର ପୋଷ୍ଟଟି ଲେଖିଛନ୍। ଓଡ଼ିଶାର ପହଲା ମହିଳା ମୁଖ୍ୟମନ୍ତ୍ରୀ ଆର୍ ସାହିତ୍ୟିକା ନନ୍ଦିନୀ ଶତପଥୀଙ୍କର ଆଜି ହେଉଛି ଶ୍ରାଦ୍ଧ ବାର୍ଷିକୀ। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱର୍ଗୀୟା ଶତପଥୀଙ୍କର ସୁର୍ତା କରବାର ସଙ୍ଗେ ଓଡ଼ିଶାର ପ୍ରଗତି ଆର୍ ଓଡ଼ିଆ ସାହିତ୍ୟ ଜଗତକେ କୃତିର୍ ଲାଗି ସେ ସବୁଦିନ ସୋର୍ ରହେବେ ବୋଲିକରି କହିଛନ୍। ସେନ୍ତା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଘର ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାବାର ସଙ୍ଗେ କଳା ସାହିତ୍ୟ ସାମ୍ବାଦିକତା ଆର୍ ରାଜନୈତିକ କ୍ଷେତ୍ରକେ ଅସାଧାରଣ ଅବଦାନ ଲାଗି ସେ ସବୁଦିନ ସୋର୍ ରହେବେ ବୋଲିକରି କହିଛନ୍। ମହାନଦୀର ଉପରମୁଡ଼େ ବର୍ଷା ବଢ଼ୁଛି, ହେଥିର୍ଲାଗି ହୀରାକୁଦ ଜଳଭଣ୍ଡାରୁ 14 ଗେଟ୍ ଦେଇକରି ମହାନଦୀକେ ପାଣି ଛଡ଼ାଯାଉଛି। ଡ୍ୟାମ୍ କଣ୍ଟ୍ରୋଲ ରୁମ୍ରୁ ମିଳିଥିବା ସୂଚନା ଅନୁସାରେ ଆଜି ସଞ୍ଜବେଳା 6 ବଜେ ତକ ଡ୍ୟାମ୍ର ଜଳସ୍ତର 609.71 ଫୁଟ ଅଛି। ଜଳଭଣ୍ଡାରକେ ଫି ସେକେଣ୍ଡଥି 2,35,660 ଘନଫୁଟ ପାଣି ଆସୁଥିବାର ବେଳେ 14 ଗେଟ୍ ପାୱାର ଚ୍ୟାନେଲ୍ ଆର୍ କେନାଲ୍ ଦେଇକରି ଫି ସେକେଣ୍ଡଥି ମୋଟ 2,42,468 ଘନଫୁଟ ପାଣି ଛଡ଼ାଯାଉଛି। ସିଆଡ଼େ ରାଇଜେ ଏଛନି ବଢ଼ିଥିତି ନାଇନ ବୋଲିକରି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍। ବୌଦ୍ଧ ଜିଲ୍ଲା ବୀରନରସିଂହପୂର୍ଣ୍ଣ ଥିବାର ସାଧୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଶିକ୍ଷା ବିଭାଗ ତରଫୁ ଜିଲ୍ଲାସ୍ତରୀୟ ହାକାଥନ୍ ପ୍ରତିଯୋଗିତା ହୋଇଯାଇଛି। ଏଥି ଜିଲ୍ଲାର ଭିନ୍ ଭିନ୍ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ପ୍ରତିଯୋଗିତାର ଉଦ୍ଯାପନୀ ସମାରୋହଟି ଜିଲ୍ଲାର ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ପାଣିପାଗ ରାଜ୍ୟର ଭିନ୍ ଭିନ୍ ଇଲାକାନୁ ବର୍ଷା ଲାଗି ରହିଛେ। ଆଇବାକାଲ ସକାଳ 8:30 ବଜା ତକ ପଶ୍ଚିମ ଓଡ଼ିଶାର ସମ୍ବଲପୁର ବରଗଡ଼ ଦେବଗଡ଼ ଝାରସୁଗୁଡ଼ା ସୁନ୍ଦରଗଡ଼ ନୂଆପଡ଼ା କଳାହାଣ୍ଡି ବଲାଙ୍ଗୀର ଆର୍ ସୁବର୍ଣ୍ଣପୁର ଜିଲ୍ଲାର କେତେ ଜାଗାନୁ ସାମାନ୍ୟ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ନୂଆ ସରକାର ଅନୁସୂଚିତ ଜାତି ଆର୍ ଜନଜାତି ଲୋକର ସର୍ବାଙ୍ଗୀନ ଉନ୍ନତିର ଲାଗି କାମ କରୁଛି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହର୍ ଘର୍ ତ୍ରିରଙ୍ଗା ଅଭିଯାନଟି ସାମିଲ ହେବାରକେ ଦେଶବାସୀଙ୍କୁ ନିବେଦନ କରିଛନ୍ ଗୃହମନ୍ତ୍ରୀ ଅମିତ ଶାହା। ହୀରାକୁଦ ଡ୍ୟାମ୍ ଲାଗି ଅଧିଗୃହୀତ ହୋଇକରି ବ୍ୟବହାର ନାହିଁ ହେଉଥିବାର ଜମିକେ ରାଜସ୍ୱ ବିଭାଗକେ ଫେରାବାର ପ୍ରକ୍ରିୟା ହେବା ମୂଲ। ପୁରୀ ଶ୍ରୀମନ୍ଦିରନୁ ହେଲା ମହାପୁରୁମାନଙ୍କର ଚିତା ଲାଗି ନୀତି ଆଉ ରାଇଜ ପାଲିତ ହେଉଛେ ଓଡ଼ିଆ ସାମ୍ବାଦିକତା ଦିବସ। ଆଜିର ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଜୁହାର।
Thank you.